आचार्य शिष्यमादेश करते वेदांत संस्कृत गोपाल भारत पाल बुद्ध मन मन प्रेरण करी कौन से साधु गुरु वैष्णव तथा उपस्थ वैष्णव सदन मदन आत्मन मर्पण प्रेरण करी अयम श्रीमद भागवत दशम स्कंद 36 अध्याय श्लोक 15 कथा आरंभ करवा गत काली आम शुणुले कि भगवान अरिष्टाश्र को बद्ध करते बहुत आनंद रे दुईट श्लोक गान करुंट आम गत का आलोचना करते तेणु 15 श्लोक आरंभ करवा कथा एवं गोकोद्मिनं हत्वा स्तूयमान द्विजातिभिः विवेश गोष्ठं श्रवणो गोपीनां नयनोत्सव एवं भाव कुकुद्मिनं हत्वा श्री विराट रूप धारण करथिबा अरिष्टासुर वृषभ को भगवान तब हत्या कले स्तूयमान द्विजातिभिः द्विजातिभिः माने ब्राह्मण मान द्वारा से संस्तुत स्तूयमान स्तुति से मैंने सब गान करते एवं विवेश गोष्ठ सबल भगवान विवेश प्रवेश कले गोष्ठ गोष्ठ को प्रवेश कले सबल सबल कहले बलराम को सहित सबल गोपीनां नयनोत्सव गोपीमानकर नयन पाई उत्सव भगवान रूप नित्योत्सव भागवत नवम स्कंद वर्णना कराई नित्य उत्सव भगवान रूप नार्यो नराश नारी मानी नर मानी समस्त भगवान रूप गोटे उत्सव तेनाली नयनोत्सव श्री गोस्वामी कहते नयना मूर्तिमान उत्सव नयनर मूर्तिमान उत्सव होती भगवान कृष्ण हरिवंश वर्णना करते भगवान ये भाव हत्या कर गले राधा रानी कहले तुम्हें आज वृषभ को हत्या करेणु तुम पाप लगला तुम मत छुब ना ये सब कथा पर श्लोक वर्णना कर विश्वनाथ जगपुर ठाकुर तुम भाष्य कही विस्तार भाष्य रही तेणु भगवान श्यामकुंड निजर पदर गोईठी मध्यम प्रहार कर श्यामकुंड निर्माण कले भगवान जहाँ इच्छा मात्र के समग्र 14 भुवन सृष्टि होती गोटे छोटिया श्यामकुंड या कौन बड़ कथा एवं राधारानी चाहिए आउ गोटे कुंड निर्माण करने सब अन्य हरिवंश में ब्रह पुराण से सब वर्णना करेणु भगवान इच्छा राधाकुंड से दिन राति अधरे राति 12 भोलाष्टमी तिथि से जाए से दिन ये राधाकुंड प्रकाश प्रकटित होते राधाकुंड क्या जिते स्थान अच्छा सब सर्वश्रेष्ठ स्थान हूँ गोकुल गोलोक वृंदावन किंतु ताठारु अधिक उन भगवान को प्रियतम स्थान होती राधाकुंड राधा होती भगवान प्रिय राधाकुंड राधाराणी प्रिय तेणु भगवान मत प्रिय राधाकुंड आचार्य मान टीकार वर्णना कर राधाकुंड रे बास करने समस्त प्रार्थना करती आम श्री श्रीमद भक्ति स्वरूप रामदर्शन गुरुगुरु महाराज राधाकुंड समाधि रही तेणु सब वर्ष ये दशहरा समय रे सब जाती भक्त मान दशहरा को छुट्टी मिले एवं राधाकुंड दर्शन हुए यही भाव में आविर्भाव होती जगन्नाथ ओढ़ण उत्सव ओढ़ण षष्ठी एवं तीर भाव हूँ विजया दशमी एवं से राधाकुंड समाधिस्थित शिष्य मान को अनुगामी मान को समस्त वैष्णव समाज को कृपा करने से रही राधाकुंड श्रेष्ठ स्थान श्री प्रभुपाद महाराज समाधि हूँ वृंदावन वृंदावन समाधि नहीं श्री भक्ति स्वरूप दामोदर स्वामी गुरु महाराज जदिव सी कलकाटे शरीरत्याग करते कि समाधि ये राधाकुंड राधाकुंड स्थान यही भाव रही तेणु ये श्लोक श्रीकृष्ण दिव्य गुणावली महान विपरीत दृष्टांत प्रदान करुच्ची श्लोक आम एक संगे जापे ଯେ ଶ୍ରୀକୃଷ୍ଣ ଏକ କ୍ଷମତାଶାଳୀ ଓ ଦୁରାତ୍ମା ଅସୁରକୁ ବଧ କରିଥିଲେ ଏବଂ ତାଙ୍କର ବାଳକୋଚିତ ସୌନ୍ଦର୍ଯ୍ୟ ଦ୍ୱାରା ଗୋପୀମାନଙ୍କୁ ଉତ୍ସବମୟ ଆନନ୍ଦ ପ୍ରଦାନ କରିଥିଲେ। ତାଙ୍କ ପ୍ରତି ଆମମାନଙ୍କର ମନୋଭାବ ଅନୁସାରେ ଶ୍ରୀକୃଷ୍ଣ ଯେପରି ବଜ୍ର ପରି କଠିନ ସେହିପରି ପୁଷ୍ପ ପରି କୋମଳ ହୁଅନ୍ତି। ଅରିଷ୍ଟାଶୁର କୃଷ୍ଣ ଓ ତାଙ୍କର ସମସ୍ତ ସଖାମାନଙ୍କୁ ହତ୍ୟା କରିବା ପାଇଁ ଚାହୁଁଥିଲା, ତେଣୁ ଭଗବାନ ତାକୁ ଓଦା ଲୁଗା ପରି ପ୍ରହାର କରି ବଧ କଲେ। ଅନ୍ୟ ଦିଗରେ ଗୋପୀମାନେ କୃଷ୍ଣଙ୍କୁ ଭଲ ପାଉଥିଲେ, ତେଣୁ ଭଗବାନ ବାଳକୋଚିତ ରୂପରେ ସେମାନଙ୍କ ପ୍ରୀତ୍ୟାନୁଭୂତିର ପ୍ରତିଦାନ ଦେଉଥିଲେ। ଭଗବାନ ଏକାଧାରରେ ଫୁଲ ପରି କୋମଳ ଏବଂ ବଜ୍ର ପରି କଠିନ, ତେଣୁ ପରସ୍ପର କୁହାଯାଉଛି ଅରିଷ୍ଟେ ନିହାତି ଦୈତ୍ୟେ କୃଷ୍ଣେନାଧୂତ କର୍ମଣା କଂସାୟାଥା ଭଗବାନ ନାରଦୋ ଦେବଦର୍ଶନ। ଅରିଷ୍ଟେ ନିହତେ ଦୈତ୍ୟେ, ଏଇ ଯେଉଁ ଅରିଷ୍ଟାସୁରକୁ ଭଗବାନ ହତ୍ୟା କଲେ, ଏଇ ଦୈତ୍ୟ ଦିତି କୂଳରେ ଆସୁଛନ୍ତି। ଦିତି ହେଉଛନ୍ତି କଶ୍ୟପଙ୍କର ପତ୍ନୀ, ଏମାନେ ସବୁ ଦିତି ଅଦିତି ଏମାନେ ସବୁ ହେଉଛନ୍ତି ଦକ୍ଷଙ୍କର କନ୍ୟା। ଦକ୍ଷ ହେଉଛନ୍ତି ଜଣେ ଦକ୍ଷ ଥିଲେ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ସିଏ ଶିବଜୀଙ୍କ ପ୍ରତି ଅପରାଧ କରିକିରି ସେ ଶରୀର ତ୍ୟାଗ କରିକିରି ପ୍ରଚେତାଙ୍କର ପୁତ୍ର ହେଇକି ଆସିଥିଲେ। ସେ ଦକ୍ଷ ତାଙ୍କର 60ଟି କନ୍ୟା ହେଇଥିଲା, ତାଙ୍କ ଭିତରୁ 17 ଜଣ କନ୍ୟାଙ୍କୁ ସେ ଦେଇଥିଲେ, ବିବାହ କରାଇଥିଲେ ସେ ଆମର କଶ୍ୟପ ମୁନିଙ୍କୁ। ତେଣୁ ଏଇ ଦିତିଙ୍କର ଗର୍ଭରେ ଆସିଥିଲେ ଦୈତ୍ୟ, ଦିତିଙ୍କ ପାଖରୁ ଆସୁଥିବାରୁ ତାଙ୍କର ନାଁ ହେଉଛି ଦୈତ୍ୟ। ଦୈତ୍ୟ କୂଳ ଗୋଟେ ହେଇଥିଲା, ହିରଣ୍ୟକଶ୍ୟପ ହିରଣ୍ୟକ୍ଷ ଏ ପ୍ରଥମେ ଦିତିଙ୍କର 2 ସନ୍ତାନ। ତେଣୁ ଏ ସେଇ ଦୈତ୍ୟ କୂଳରେ ଆସୁଛନ୍ତି ଅରିଷ୍ଟ, ଅରିଷ୍ଟ ନିହତେ, ଅରିଷ୍ଟେ ନିହତେ ଦୈତ୍ୟ କୃଷ୍ଣ ଅଦ୍ଭୁତ କର୍ମଣା, ଭଗବାନ ଅଦ୍ଭୁତ କର୍ମଣ ସିଏ ସବୁକିଛି କରିପାରିବେ। କଂସାୟାଥା ଅହ ଭଗବାନ ନାରଦ ଦେବଦର୍ଶନ, ତେଣୁ ନାରଦ ଯାଇ କଶକୁ ଖବର ଦେଲେ। କଂସାୟ ଅଥ ଆହ ଆ ପରେ ନାରଦ, ଭଗବାନ ନାରଦ ଦେବଦର୍ଶନ, ଏହିଭଳି ଭାବରେ ନାରଦଙ୍କର ବିଶେଷଣ ଦିଆଯାଇଛି। ସେ ହେଉଛନ୍ତି ଭଗବାନ, ଭଗବାନ ଭଳି ତାଙ୍କର ସବୁ ରହିଛି, ସେ ଐଶ୍ୱର୍ଯ୍ୟ ସବୁ ରହିଛି। ଭଗବାନ ଭକ୍ତ ହେଲେ ଭଗବାନଙ୍କ ସବୁ ଗୁଣ ସେମାନେ ପ୍ରାପ୍ତ ହେବେ। ଏବଂ ଦେବଦର୍ଶନ ନାରଦ ଋଷିମାନ ଦେବତାମାନଙ୍କ ଋଷି ଦେବର୍ଷି, ଦେବର୍ଷି ନାରଦ ଦେବଲୋକରେ ସେ ରହୁଛି, ବ୍ରହ୍ମାଙ୍କର ପୁତ୍ର ନାରଦ ଆ ଜନ୍ମ ବ୍ରହ୍ମଚାରୀ, ମୂଳରୁ ବ୍ରହ୍ମଚାରୀ ହୋଇକି ରହିଛନ୍ତି ସିଏ। ତେଣୁ ଏ ଦେବଦର୍ଶନ ସେ ଦେବଲୋକରେ ରହିଛନ୍ତି, ତେଣୁ ଦେବ ଭିତରେ କୁହାଯାଏ, ଦେବନାମାନଙ୍କ ଭିତରେ ଗଣନା କରାଯାଆନ୍ତି ସିଏ ନାରଦ। ଏବଂ ନାରଦ ଦେବଦର୍ଶନ କଂସକୁ ସେ ଦର୍ଶନ ଦେଲେ, ନାରଦଙ୍କ ଦର୍ଶନ ଅମୋଘ ଦର୍ଶନ, ନାରଦଙ୍କ କୃପା କଂସ ପ୍ରାପ୍ତ ହେଲେ। କିଭଳି ଭାବରେ ନା କୃଷ୍ଣଙ୍କ ଦ୍ୱାରା ହାତ ହେବେ, କୃଷ୍ଣଙ୍କ ଦ୍ୱାରା ହାତ ହେଲେ ତାଙ୍କ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ। ଏସବୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ଭାବାର୍ଥରେ ବହୁତ କଥା କହିଛନ୍ତି, କିଭଳି ଭାବରେ ସେଦିନ ରାଧାରାଣୀ ସବୁ କୃଷ୍ଣଙ୍କୁ କହିଲେ ତୁମେ ଆମକୁ ଛୁଇଁବ ନାହିଁ, ତେଣୁ କୃଷ୍ଣ ଏଇ ତିଆରି କଲେ ଏଇ ଯେଉଁ ଶ୍ୟାମକୁଣ୍ଡ, ପୁଣି ରାଧାକୁଣ୍ଡ ମଧ୍ୟ ତିଆରି ହେଲେ। ଏଇଭଳି ଭାବରେ ରାଧାକୁଣ୍ଡ ଶ୍ୟାମ ସବୁ ତୀର୍ଥମାନେ ଆସି ସେଠି ପ୍ରବେଶ କଲେ। ଏସବୁ କଥା ବିଭିନ୍ନ କ'ଣ ହରିବଂଶ ଏବଂ ପୁରାଣ ବରାହ ପୁରାଣ ଇତ୍ୟାଦିରୁ ଉଦ୍ଧାର କରିକିରି ବର୍ଣ୍ଣନା କରିଛନ୍ତି। ପୁରାଣରୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର 20ଟି ଶ୍ଳୋକ ଉଦ୍ଧାର କରି ଅରିଷ୍ଟାସୁରକୁ କୃଷ୍ଣ ବଧ କରିବା ପରେ ରାଧା ଓ କୃଷ୍ଣଙ୍କ ମଧ୍ୟରେ ଯେଉଁ ପରିହାସମୂଳକ କଥୋପକଥନ ହୋଇଥିଲା ତାହା ବର୍ଣ୍ଣନା କରିଛନ୍ତି। ଆଚାର୍ଯ୍ୟ କୃପା କରି ଏହି କଥୋପକଥନର ରାଧା ଓ କୃଷ୍ଣଙ୍କ ସ୍ନାନ ପୁଷ୍କରିଣୀ ରାଧାକୁଣ୍ଡ ଓ ଶ୍ୟାମକୁଣ୍ଡର ଉତ୍ପତ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ବହୁଳାଷ୍ଟମୀ ତିଥିରେ ଏହି ଘଟଣାଟି ହୋଇଥିଲା। ତେଣୁ ଏଇଭଳି ଭାବରେ ନାରଦ ମୁନି ଯାଇକରି କଂସକୁ ଖବର ଦେଲେ, ଅରିଷ୍ଟ କ'ଣ ଖବର ଦେଲେ, 17 ନମ୍ବର ଶ୍ଳୋକ କହେ, ଯଶୋଦାୟା ସୁତାଙ୍କନ୍ୟା ଦେବକ୍ୟା କୃଷ୍ଣମେବ ଚ ରାମଂ ଚ ରୋହିଣୀ ପୁତ୍ରଂ ବସୁଦେବେନ ବିଭ୍ୟତା न्यस्तौ स्वमित्रे नन्देवै चाभ्यान्ते पुरुषाः यशोदाया सुतां कन्या। नारद मुनि को देख कंस प्रणाम करथिबे सब होपर नारद मुनि से समस्त प्रिय दैत्य मान प्रिय देवता मान प्रिय समस्त प्रिय भगवान जमी समस्त प्रिय बा भगवान समस्त को भल पाती समहंसर भूतेषु साधु मान से भाव तेणु नारद मुनि कहते कंस भावुंत ये मोर हिताकारी अवश्य किसी खराब भावि ना भूल भावि ना साधु जी समस्त हित करती कंस जो कृष्ण तक हत्या करेंगे से तर हित हे जाऊ भाव नारद मुनि कथा को श्रवण करस श्रवण करद मुनि कह यशोदाया सुतां कन्या। देख कंस यशोदा जो सूता जो कन्या जो अष्टम गर्भ तुम्हें आनीकरी जोबले जो अष्टम गर्भ बोली आकाशवाणी होता जोबले देवकी वसुदेव विवाह समय तुम्हें देवकी रथ को सारथी रूप से परिचालना करूल से ही समय आकाशवाणी होता कि अष्टम गर्भ तो हत्या कर सही सब तुम्हें हत्या करने उद्यत होता देवकी को वसुदेव कही सब पुत्र को समस्त प्रदान करेंगे से तुम छाड़ किंतु यशोदा जो सीता देवज्ञा कृष्णमेव तुम्हें जो अष्टम संतान को हत्या कल से प्रकृत देवकी नुह से यशोदा कन्या तुम्हें जो हत्या करने बस से तुम हाथ खसी जाइले ना तुम शत्रु अन्य स्थान जन्म नहीं हाँ कही हाँ सी हूँ ये यशोदा पुत्र रामच रोहिणी पुत्र वसुदेवन विद्यता तेणु ये देवकी प्रकृत पुत्र होती कृष्ण जहाँ को यशोदा पाखे रखिक आसते राम को मध्य रखिक आसते जदि राम सीठी जन्म होते बलराम किंतु सी राम विषय कहले कहीं दुईज को आणले सब रही सब आशा जीवन टीकार कही कथा न्यस्तौ स्वमित्रे नन्देवै चाभ्यान्ते पुरुषाः न्यस्तौ स्वमित्रे नन्देवै ये वसुदेव तांकर मित्र होती नंद महाराज तांकर निकटरे रखिदे आसीथिले चाभ्यान्ते पुरुषाः जे जो जो दुई जणक द्वारा तुम जहाँ सब पठेल सब असुर मान को सब गोटे 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 कर हत्या कर सब प्रकृत से दुई जन होती वसुदेव पुत्र तेणु ये श्लोक कह जा बही शब्द अर्थ हो प्रसिद्धमेव एतत् सर्वं केवल तुमेव मूढ़ा न जानासी इति अर्थ तुम्हें मूर्ख यहाँ कहले ना खाली बही शब्द अर्थर प्रति शोके प्रति अक्षर नाना अर्थ कहे जो कहले नंदे भाई बही शब्दर अर्थ होती समस्त जानते एक कथा खाली तुम्हें जान ना मूर्ख तुम्हें जापार ना ना समस्त जानते ये हूँ प्रकृत वसुदेव पुत्र दुईज तेणु ये कह कंस को विश्वास करा दि जाइला कृष्ण यशोदा पुत्र आवकी अष्टम सतान थी एक कन्या पूर्व सब घटना कर देवकी अष्टम संतान परिचय कंस निकट अत्यंत गुरुत्वपूर्ण थी कारण एक भविष्यवाणी से कहा जाता है देवकी अष्टम गर्भ संतान तक हत्या करेंगे एटार नारद कंस को अवहित कर भयंकर कृष्ण अष्टम संतान आईपरी भाव सूचित करविष्यवाणी को गुरुत्व सहकार ग्रहण करवा उचित यही तथ्य अवगत हो कंस अवश्य वर्तमान कृष्ण बलराम को हत्या करने तार समस्त शक्ति प्रयोग करेणु यह सब कथ आगे वर्णना करें संक्षेप कहले टीकार कथा कह भाव तापर श्लोक कहते निशम्य तद्भोजपति कोपात प्रचलित इंद्रिय निषात निषात्मसी महादत्त वसुदेव जिघांस भोजपति ତତ୍ ଭୋଜ ଯେଉଁ ତତ୍ କହିଲେ ଯେଉଁ ନାରଦ ମୁନି ଯେଉଁ କଥା କହିଲେ ଏଟାକୁ ଶୁଣିକିରି ଭୋଜପତି ଭୋଜବଂଶ ଭୋଜବଂଶ ଏ ଯଦୁବଂଶ ଯଦୁଙ୍କର ବଂଶଧର ଯଦୁବଂଶରେ ବହୁତ ବଂଶ ସବୁ ଆସୁଛନ୍ତି ଭୋଜ ମଧ୍ୟ ସେଇଥିରେ ରହୁଛନ୍ତି ଭୋଜ ଭୋଜବଂଶ ଜଣେ ଉଗ୍ରସେନ ହେଉଛନ୍ତି ଭୋଜବଂଶରେ ଆସୁଛନ୍ତି ତାଙ୍କର ପୁତ୍ର ଯଦିଓ ତାଙ୍କର ପୁତ୍ର ନୁହଁ କିନ୍ତୁ ସେ ଆମେ କହିବା ଆଚାର୍ଯ୍ୟ ଟିକାର କହିଛନ୍ତି ସେ ହେଉଛନ୍ତି ଆଉ ଜଣେ ଅସୁରଙ୍କର ପୁତ୍ର ସେଇଟା କହିବା ପରେ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ଭୋଜପତି ଯେତେବେଳେ ଶ୍ରବଣ କଲେ କୂପ ପ୍ରଚଳିତ ଇନ୍ଦ୍ରିୟ ଏଠି କୂପ ତାଙ୍କର ଆସିଲା କ୍ରୋଧ ଆସିଲା ଆରେ ବସୁଦେବ ଏଭଳି ମୁଁ ଭାବୁଥିଲି ଏଭଳି ସତ୍ୟବାଦୀ ହଁ ତା କଥାରେ ବିଶ୍ୱାସ କରିଥିଲି ଏ ସତ୍ୟ ବ୍ୟକ୍ତି ଇଏ ଯାଇକି ତାଙ୍କ କ୍ରୋଧ ପ୍ରକାଶ କରିକି ପ୍ରଚଳିତ ଇନ୍ଦ୍ରିୟ ସାଙ୍ଗେ ସାଙ୍ଗେ ନିଶାତ୍ମ ଅସୀମାଦତ୍ତ ବହୁତ ତୀକ୍ଷ୍ଣ ଖଣ୍ଡା ଧରିକିରି ଅସି ଖଣ୍ଡା ଧରିକିରି ହଁ ଗୋଟିଏ ଚୋଟରେ ସମସ୍ତେ ଚାଲିଯିବେ ଏଇଭଳି ଭାବରେ ରହିଛି ନିଶାତ୍ମ ଅସୀମାଦତ୍ତ ବସୁଦେବ ଜିଜ୍ଞାସା ସାଙ୍ଗେ ସାଙ୍ଗେ ଚାଲିଲା ବସୁଦେବଙ୍କୁ ହତ୍ୟା କରିବା ପାଇଁ ବା ବସୁଦେବଙ୍କୁ ଖବର ପଠାଇଥିବ ଯାହା ବସୁଦେବଙ୍କୁ ଆଣ ହତ୍ୟା କରିବୁ ତାଙ୍କୁ ଏଇଭଳି ଭାବରେ ହତ୍ୟା କରିବା ପାଇଁ ଉଦ୍ୟତ ହେଲା ଏ ଶ୍ଳୋକରେ କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି ଶ୍ଳେଷେଣ ଭୁଞ୍ଜତେ ବହୁଳମିତି ଭୋଜସ୍ତେଷୁ ଶ୍ରେଷ୍ଠ ଇତି ବହୁଆଶ୍ରିତ୍ୱେନ ଅଳ୍ପବୁଦ୍ଧି ଅଳ୍ପବୁଦ୍ଧି ଇତି ତୁମେ ଭୋଜ ଶବ୍ଦର ଅର୍ଥ ହେଉଛି ଭୋଗ କରିବା ଭୁଞ୍ଜନ ଖାଦ୍ୟ ଗ୍ରହଣ କରିବା ତେଣୁ ବହୁତ ତୁମେ ଖାଦ୍ୟ ଗ୍ରହଣ କରୁଛ ଭୋଜ ସେଥିପାଇଁ ହେଇଛି ତେଣୁ ଏଇଭଳି ଭାବରେ ତୁମେ ଖାଦ୍ୟ ବହୁତ ଗ୍ରହଣ କରୁଛ ତେଣୁ ବହୁଆଶ୍ରିତ୍ୱେନ ଅଳ୍ପ ବୁଦ୍ଧି ଅଧିକ ଆହାର କଲେ ବୁଦ୍ଧି କମିଯିବ ଅଳ୍ପ ଅଳ୍ପ ବୁଦ୍ଧି ଏଇଭଳି ଭାବରେ ଇଙ୍ଗିତ ଦେଉଛନ୍ତି ନାରଦ ମୁନି ତେଣୁ ହରିଶ୍ୱରୀ ତାଙ୍କ ଟୀକାରେ କହିଛନ୍ତି ବିନା ରାମ କୃଷ୍ଣା ଗମନମ ଇହ ଚେତ୍ ନ ମୁଷ୍ଟିକବଧୋ ନ କୁଟସ୍ୟାପି ସ୍ୟାତ୍ ସ ତତ୍ ଉଭୟ ହନ୍ତେ ଇତି ଅଜଲିପି ଅଜଲିପି ମୁଁ କାଲି କହୁଥିଲି ଅଜଲିପି ବ୍ରହ୍ମାଙ୍କର ଲିପି ବ୍ରହ୍ମା ଏଇଭଳି ଭାବରେ ଭଗବାନ ଲୀଳାକୁ ଲେଖିଦେଇଛନ୍ତି ବା ଭଗବାନ ଯାହା ଚିନ୍ତା କରିଛନ୍ତି ବ୍ରହ୍ମା ମଧ୍ୟ ସେଇଭଳି ଭାବରେ ବର୍ଣ୍ଣନା କରିଦେଇଛନ୍ତି ତାଙ୍କର ମସ୍ତକରେ ତାଙ୍କର ହାତରେ ସବୁ ଲେଖା ହେଇଥିବ ଇଏ କଂସଙ୍କ ଦ୍ୱାରା କୃଷ୍ଣଙ୍କ ଦ୍ୱାରା ହତ ହେବେ ଏଇସବୁ କଥା ବ୍ରହ୍ମା ଅଜଲିପି ଏଇଟାକୁ ନାରଦ ମୁନି ପଢ଼ିଛନ୍ତି ନାରଦ ମୁନି ପଢ଼ିଛନ୍ତି ହରିଶ୍ରୀ କହୁଛନ୍ତି ବିନା ରାମ କୃଷ୍ଣ ଆଗମନମ ଇହ ଚେନ୍ ମୁଷ୍ଟିକ ବଧୁନ ଆପରେ ସବୁ ବର୍ଣ୍ଣନା କରାଯିବ ଚାଣୁରକୁ ବଦ୍ଧ କରିବେ ଭଗବାନ କୃଷ୍ଣ ମୁଷ୍ଟିକୁ ବଦ୍ଧ କରିବେ ଭଗବାନ ରାମଚନ୍ଦ୍ର ବଳରାମ ବଳରାମ ଏସବୁ ଆଗରୁ ଲେଖା ହେଇଯାଇଛି ବ୍ରହ୍ମାଙ୍କ ଦ୍ୱାରା ଅଜଲିପି ଲେଖା ହେଇଯାଇଛି ସେଇଭଳି ଭାବରେ କୁଟକୁ ମଧ୍ୟ ବଦ୍ଧ କରିବେ ତେଣୁ ରାମଙ୍କ ନାମଟାକୁ ମିଶାଇଲେ ନାରଦ ମୁନି ରାମ ଯଦିଓ ବସୁଦେବ ନେଇକି ଛାଡ଼ିକିରି ଆସିନାହାନ୍ତି କିନ୍ତୁ ରାମ ଯଶୋଦାଙ୍କର ରୋହିଣୀଙ୍କର ପୁତ୍ର ରୂପରେ ଜନ୍ମ ହେଇଥିଲେ ବୃନ୍ଦାବନରେ କିନ୍ତୁ ନାରଦ ମୁନି ଟିକେ ଅଲଗା କରି କହିଲେ ବସୁଦେବ ନେଇକି ଛାଡ଼ିକି ଆସିଛନ୍ତି ଏଇଭଳି ଭାବରେ କହିଲେ ତେଣୁ ତତ୍ ଉଭୟ ହନ୍ତେ ଇତି ଅଜଲିପି ତେଣୁ ବଳରାମ ଗଲେ ସେମାନଙ୍କୁ ହତ୍ୟା କରିବେ ଏଇଟା ଲେଖା ହେଇଯାଇଛି ଭଗବାନ ଚାହିଁଥିଲେ ହତ୍ୟା କରିପାରିଥାନ୍ତି ସମସ୍ତ କୃଷ୍ଣ କିନ୍ତୁ ଲେଖା ହେଇଛି ବ୍ରହ୍ମା କରିଛନ୍ତି ସେଇଟା ଏଇଭଳି ଭାବରେ ବ୍ରହ୍ମା ବଳରାମ ମଧ୍ୟ ହତ୍ୟା କରିବେ ଏସବୁ ଲୀଳା ଦଶମ ସ୍କନ୍ଧ 43-44 ଅଧ୍ୟାୟ ସବୁ ବର୍ଣ୍ଣନା କରାଯିବ ତାପରେ ବର୍ଣ୍ଣନା କରାଯିବ ତେଣୁ ତାପରେ ଶ୍ଳୋକରେ କହୁଛନ୍ତି 19 ଶ୍ଳୋକରେ ନିବାରିତ ନାରଦେନ ତତ୍ସୁତ ମୃତ୍ୟୁମାତ୍ମନ ଜ୍ଞାନ୍ତା ଲୋହମୟୀ ପାଶୈ ଗବନ୍ଧ ସହବାର୍ଯ୍ୟା ଆମ ଶିଶୁମନ୍ଦ ରାଧାମନ୍ଦିର ସ୍ୱାମୀ ମହାରାଜ କହନ୍ତି ସେ ପଠାଇଲେ କଂସ ପଠାଇଲେ ତାଳି ମାରିଦେଲେ ସବୁ ସେବକମାନେ ଆସି ପହଞ୍ଚିଗଲେ ଯାହା ବୁଲାଓ ବସୁଦେବକୁ ବସୁଦେବଙ୍କୁ ଡାକ ବୋଲି କହିକି ବସୁଦେବ ସେମାନେ ଯାଇକି ଘିଚାରି ବସାରିକି ନେଇ ଆସିଲେ କଂସ କହୁଛନ୍ତି ମାନେ ଏଇଭଳି ଭାବ ତେଣୁ କଂସ 1-2-3 କରି ହତ୍ୟା କରିବା ବସିଲା ବେଳକୁ ନାରଦ ମୁନି ହାତ ଦେଖେଇଲେ ରୁକ ତଳା ରୁକ ନିବାରିତ ନାରଦେନ ନାରଦ ମୁନି ଦେଖୁନ ଦେଖୁନ लक्ष्मी कृष्ण हरे 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 राम हरे राम 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 हरे हरे। तेणु ये निवारित तो नारद है ना तत्सु तो मृत्युमान नारद मुनि कहले सब कहले देख तत्सुतो मृत्युमात्मन तमें जदि तुम मार वर्तमान तुम पुत्र को आ पाइब ना से पड़ीजे मृत्युमात्मन तुमर मृत्यु होती सी कृष्ण हो तुम मृत्यु तेनाली कहीं मार तुम्हें ज्ञात्वा लोहमयी पार्श्वी बबंध सहभार जया लोक पास से पास लोम पास लोहमयी पास बंधन रे लोह बंधन रे जाणिले ये भाव तेनाली बांधिक रखिले लबंध सह बाहर जाया बाहर जाया कहले सहित देवकी एवं वसुदेव को दुज को बांधिक रखिले देवकी वसुदेव जिते बड़े अष्टम गर्भ जात होते से समय आगे वर्णना कर समय सीए जिते बड़े जिघांसा तेणु ये जो रही अष्टम गर्भ जो कन्या बोली भाव हत्या कर बस से समय से कही तुम शत्रु अन्य स्थान जन्मग्रहण कर सकते तेणु ये जो कही निशा सी से जा वसुदेव देव पाकर भूल मागिकी बंदी उद्धार करते प्रथम जो संतान बहुत पर गोटे वर्ष से घर थे जो प्रथम पुत्र संतान जात कले बंदी रखी थे जो अष्टम गर्भ जात है पुणी विदा करदे बंदी मुक्त करते वर्तमान पुणी 11 वर्ष पाखापाखि भगवान लीला होगा तेणु 11 वर्ष काल गृह थे बर्तमान पुणी आणिक बंधन कले बर्तमान बांधे आज 2-3 दिन भितर से मृत्युवरण कंस मृत्यु हम घटना रही निवारित नारद न नारद ये भाव कर ज्ञात्वा लोहमयी पार्श्वी लोह लोहबंधन बबंध सह बाहर जाकर वसुदेव एवं देवी को बंधन कले तेणु सिद्धस्वामी कहते निवारित इति हते वसुदेवे तो पलायेण पलायता अतो बद्धताम इति मंत्रं बद्धता नारदेन निवारित इति देख कंस तुम्हें जी बर्तमान हत्या कर वसुदेव को ताले से माने कृष्ण एवं बलराम से पड़े पड़ेजे तेणु तुम्हें बांधिक रख या हत्या कर ना बांधिक रख मंत्र बदता नारद निवारित नारद यही भाव निवारण कले बाहरित निवारण करपर ताक बर्तमान बंदी कर रखिले तेणु ये कह सनातन गोस्वामी कहते हते कील पलायिष्येते बद्धे च पितरी तन्मोचनार्थ अत्र आगच्छता इति श्री नारद मंत्रणया एव इति ज्ञेयम् सहभार्या देवकी सहित तेणु बबंध भगवान नारद मुनि कह बंदी कर कहीं जब हत्या करेंगे तो पड़े कृष्ण बलराम पड़े कि बंदी कर रखिले से आसवे उद्धार करने तुम से ही समय हत्या कर यही भाव नारद मुनि जो मंत्रणा दे तेणु कंस से अनुसार कार्य कर तेणु ये कहुच्छ विष्णुवर्ष श्लोक कहगला जे विष्णु चतुर्थ कौन ଯେ କଂସ ନିକଟରେ ସମସ୍ତ ତଥ୍ୟ ପ୍ରକାଶ କରିବାରୁ ନାରଦ ବସୁଦେବ ଓ ଦେବକୀଙ୍କ ପ୍ରତି ଶତ୍ରୁଭାବାପନ୍ନ ଆଚରଣ କରିନାହାନ୍ତି। ପ୍ରକୃତପକ୍ଷେ ଏକାଦଶ ସ୍କନ୍ଧରେ ବର୍ଣ୍ଣନା ହୋଇଛି ଯେ କୃଷ୍ଣଙ୍କର ହାତରେ କଂସର ମୃତ୍ୟୁ ଆୟୋଜନ କରିବା ପାଇଁ ଏବଂ କୃଷ୍ଣଙ୍କ ସ୍ନେହମୟ ପିତା ଯେପରି କୃଷ୍ଣଙ୍କ ସହିତ ମିଳିତ ହୋଇପାରନ୍ତି ସେଥିପାଇଁ କୃଷ୍ଣଙ୍କର ମଥୁରାକୁ ଆଗମନ ଓ ବସବାସର ଆୟୋଜନ କରିବା ପାଇଁ ନାରଦଙ୍କ ପ୍ରତି ବସୁଦେବ କୃତଜ୍ଞ ଥିଲେ। ତେଣୁ ଏଇ ଦ୍ୱାରା ବସୁଦେବ ନାରଦ ଯେଉଁ ସବୁ ବ୍ୟବସ୍ଥା କଲେ କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ ବ୍ୟବସ୍ଥା କଲେ, ତେଣୁ ବସୁଦେବ ତାଙ୍କର ନାରଦଙ୍କ ପ୍ରତି କୃତଜ୍ଞ ଥିଲେ। ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଭଳି ଭାବରେ 20 ନମ୍ବର ଶ୍ଳୋକ କହୁଛନ୍ତି, ପ୍ରତିଜାତି ତୁ ଦେବର୍ଷୌ କଂସ ଆଭାସ କେଶିନମ୍ ପ୍ରେଷୟାମାସ ହନ୍ୟତାଂ ଭବତା ରାମ କେଶବୁ। ପ୍ରତିଜାତି ତୁ ଦେବର୍ଷୌ, ତେଣୁ ଏଇଭଳି ଭାବରେ ଦେବର୍ଷୁ କହିକରି ଚାଲିଗଲେ, କଂସ ଆଭାସ କେଶିନମ୍, ତେଣୁ କଂସ କେଶୀ ଦୈତ୍ୟକୁ ଡାକିଲା, କେଶୀ ଦୈତ୍ୟକୁ ଯେ ଲାଷ୍ଟ କେଶୀ ଦୈତ୍ୟ। ଆଉ ଗୋଟେ ହେଉଛି ବେମାସୁର, ବେମାସୁରଟା ପ୍ରକୃତରେ ସେ ସମୟ ନଥିଲା, ଅନ୍ୟ କେଉଁ ସମୟରେ ସେଇଟାକୁ ସୁଖଦେବ ଗୋସ୍ୱାମୀ ଭୁଲି ଯାଇଥିଲେ ବୋଲି କହନ୍ତି। ଯାହା ହଉ, ଏ କେଶୀ ଏବଂ ବେମାସୁର, କେଶୀ ଘାଟ ରହିଛି, କେଶୀ ଘାଟ ବଇଁଶୀ ଭଟ ଦ୍ୱାଦଶ କାନନ ଯାହା ସବ ଲୀଳା କହିଲ ଶ୍ରୀ ନନ୍ଦ ନନ୍ଦନ। କେଶୀ ଗୋଟେ ଘୋଡ଼ା ଉପରେ ଆସିଥିଲା, ଭଗବାନଙ୍କୁ ହତ୍ୟା କରିଥିଲେ, ସେ ସ୍ଥାନ ନାଁ ହେଉଛି କେଶୀ ଘାଟ। ତେଣୁ କେଶୀକୁ ଡାକିଲା, ପ୍ରେଷୟାମାସ ହନ୍ୟତାଂ ଭବତା ରାମ କେଶବୁ। କେଶୀ ଦୈତ୍ୟକୁ ଡାକିକରି କହିଲା, ହନ୍ୟତାଂ ରାମ କେଶବୁ, ରାମ ବଳରାମ ଏବଂ କେଶବ କୃଷ୍ଣଙ୍କୁ ହତ୍ୟା କରାଯାଉ। ଏଇଭଳି ଭାବରେ ଡାକିକରି କେଶୀ ଅସୁରକୁ ଡାକିକରି ଖବର ନିର୍ଦ୍ଦେଶ ଦେଲା। ତେଣୁ ଏଠି କୁହାଯାଉଛି, କୃଷ୍ଣ ବଳରାମଙ୍କୁ ମଥୁରାକୁ ନେଇ ଆସିବା ଆଗରୁ କଂସ ଆଉ ଜଣେ ଅସୁରକୁ ବୃନ୍ଦାବନକୁ ପଠାଇବାକୁ ଚେଷ୍ଟା କଲା। ତେଣୁ ଏଇଭଳି ଭାବରେ ତାପରେ ଶ୍ଳୋକ ତତୋ ମୁଷ୍ଟିକ ଚାଣୁର ଷଳ ତୋଷଳା ତୋଷଳ ତୋଷଳକାଧିକାନ ଅମାତ୍ୟାନ ହସ୍ତିପାଶ୍ଚୈବ ସମାହୁୟାୟ ଭୋଜରାଟ। ତେଣୁ ଏଇଭଳି ଭାବରେ ଏମାନଙ୍କୁ ପଠାଇ ଦେଇକରି ବର୍ତ୍ତମାନ କଂସ ଗୋଟେ ମିଟିଂ ଡାକିବ, ସବୁ ମଲ୍ଲ ସବୁ ମନ୍ତ୍ରୀମାନଙ୍କୁ ମଲ୍ଲମାନଙ୍କୁ ଏସବୁ କରିକିରି ମିଟିଂ ଡାକିବ, ଏସବୁ ଆଲୋଚନା ହେବ, ଆମର କଥା କରି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ ଗୀ, ଜୟ ଶ୍ରୀ ଗୋପାଳ ମହାରାଜ ଗୀ, ଜୟ ଶ୍ରୀ ଗୁରୁଦେବ ଗୀ,
ରାମ
ଭକ୍ତ ଗୀ, ଜୟ ଗୋପ୍ରମାନନ୍ଦୀ।